প্রিয় বন্ধু, প্রভু যীশুঙ্ক নামে আপনার অভিনন্দন জনাও। হৃদয়ের শান্তি ও আনন্দ নিমন্তে আসন্তু পরমেশ্বরঙ্ক জীবন্ত ও সত্য বাক্য উপরে আধারিত সন্দেশ শুনন্তু।
হজি যাইতিলি মুজে এ জগত পথরে, খোজি খোজি মতে তুমি ফেরাই আনিল পারে, খোজি খোজি মতে তুমি ফেরাই আনিল পারে। হজি যাইতিলি
প্রভু যীশুখ্রীষ্টঙ্ক মধুর নামরে আজির বাইবেল শিক্ষার অধিবেশনকু স্বাগত জনায়। আমি গত অধিবেশনরে প্রভু যীশুখ্রীষ্টঙ্ক ঈশ্বরত্ব বিষয়ে আলোচনা করিথিলু। আজি আমি পুত্রঙ্ক মানবত্ব বিষয়ে আলোচনা করিবু। শাস্ত্র দেহধারণ করিথিবা খ্রীষ্টঙ্ক ঠারে থিবা দুইটি স্বভাব বিষয় কহে, সে ঈশ্বর ও মনুষ্য, মাত্র এক ব্যক্তি। ঈশ্বর পরায়ণতার নিগুড়ত্ব মহান অটে। ঈশ্বর দেহবন্ত হয়ে প্রকাশিত হলে, ଯାହା ପାଉଲ ପ୍ରଥମ ତିମଥି ତାର ତିନି ପର୍ବ ଷୋହଳ ପଦରେ ପ୍ରକାଶ କରିଛନ୍ତି। ଆମେ ଆଜି ଖ୍ରୀଷ୍ଟଙ୍କ ସିଦ୍ଧ ସମ୍ପୂର୍ଣ୍ଣ ଓ ପାପରହିତ ମାନବତ୍ୱ ଓ ସବୁ ବିଶ୍ୱାସୀଙ୍କ ପାଇଁ ତାଙ୍କର ଅତୁଳନୀୟ ଆଦର୍ଶ ବିଷୟରେ ଆଲୋଚନା କରିବା। ଖ୍ରୀଷ୍ଟଙ୍କ ମାନବତ୍ୱ ଏକ, ତାଙ୍କର ଏକ ମାନବୀୟ ଜନ୍ମ ହୋଇଥିଲା। ସେ ଜଣେ କୁମାରୀ ଗର୍ଭରୁ ଆସିଥିଲେ। କୁମାରୀ ମରିୟମ ଖ୍ରୀଷ୍ଟଙ୍କ ମାନବତ୍ୱର ପରିପ୍ରକାଶ ପାଇଁ ମନୋନୀତ ହୋଇଥିଲେ। ରୋମିଓ ତାର ଏକ ପର୍ବ ତିନି ପଦ ଅନୁଯାୟୀ ଯୀଶୁଖ୍ରୀଷ୍ଟ ଶରୀର ସମ୍ବନ୍ଧରେ ଦାଉଦଙ୍କ ବଂଶଜାତ, ସେ ନାରୀର ପ୍ରତିଜ୍ଞାତ ସନ୍ତାନ ଥିଲେ, ଆଉ ଶାରୀରିକ ଭାବେ ଇସ୍ରାଏଲୀୟଙ୍କ ମଧ୍ୟରୁ ଖ୍ରୀଷ୍ଟ ଉତ୍ପନ୍ନ ପୁତ୍ର ବା ବାକ୍ୟ ଶରୀରରେ ପ୍ରକାଶିତ ହୋଇଥିଲେ। ଦ୍ୱିତୀୟରେ, ତାଙ୍କର ମାନବୀୟ ପିତୃପୁରୁଷ ଥିଲେ। ଲୋକଲିପ୍ତ ସୁସମାଚାରରେ ଶରୀର ହିସାବରେ ଖ୍ରୀଷ୍ଟଙ୍କ ପିତୃପୁରୁଷ ହିସାବରେ ଦାଉଦ ଓ ଅବ୍ରାହମଙ୍କ ନିକଟରେ ପହଞ୍ଚି ହେବ। ଖ୍ରୀଷ୍ଟଙ୍କ ସମୟର ଯିହୁଦୀମାନେ ଯୀଶୁଙ୍କୁ ରକ୍ତମାଂସ ଥିବା ବାସ୍ତବ ମନୁଷ୍ୟ ହିସାବରେ ଗ୍ରହଣ କରିଥିଲେ। ଅବଶ୍ୟ ସେମାନେ ତାଙ୍କ କୁମାରୀ ଜନ୍ମକୁ ବିଶ୍ୱାସ କରୁନଥିଲେ। ତୃତୀୟରେ, ଖ୍ରୀଷ୍ଟଙ୍କ ମାନବୀୟ ନାମ ଓ ଉପାଧି ଥିଲା। ତାଙ୍କର ଜନ୍ମ ପୂର୍ବରୁ ଗାବ୍ରିଏଲ ଦୂତ ଯୀଶୁ ନାମ ଦେବା ପାଇଁ ଉଭୟ ମରିୟମ ଓ ଜୋସେଫଙ୍କୁ କହିଥିଲେ। ନାମ କେବଳ ମଣିଷକୁ ଦିଆଯାଏ। ମାଥିଉ ଏକ ପର୍ବ ଏକ ପଦ ଓ ଷୋହଳ ପର୍ବ ଅଠେଇଶ ପଦ ଅନୁଯାୟୀ ତାଙ୍କୁ ଦାଉଦଙ୍କ ସନ୍ତାନ, ଅବ୍ରାହମଙ୍କ ସନ୍ତାନ ଓ ମନୁଷ୍ୟପୁତ୍ର କୁହାଯାଇଛି। ନୂତନ ନିୟମରେ 80ରୁ ଅଧିକ ଥର ମନୁଷ୍ୟପୁତ୍ର ତାଙ୍କୁ କୁହାଯାଇଛି। ପ୍ରଥମ ତିମଥି ଦୁଇ ପର୍ବ ପାଞ୍ଚ ପଦରେ ଲେଖାଯାଏ, ଈଶ୍ୱର ଓ ମନୁଷ୍ୟମାନଙ୍କ ମଧ୍ୟରେ ଏକମାତ୍ର ମଧ୍ୟସ୍ଥ ଅଛନ୍ତି, ସେ ଖ୍ରୀଷ୍ଟ ଯୀଶୁ, ଜଣେ ମନୁଷ୍ୟ। ତାହାଙ୍କୁ ଶେଷ ଆଦମ କୁହାଯାଏ। ସେ ଯିହୁଦୀ ଥିଲେ। ସେ ମନୁଷ୍ୟପୁତ୍ର ହିସାବରେ ଦ୍ୱିତୀୟ ଥର ଆସିବେ ଜଗତର ବିଚାର କରିବା ପାଇଁ। ଚତୁର୍ଥରେ, ସେ ମାନବୀୟ ବୃଦ୍ଧି ମଧ୍ୟ ଦେଇ ଯାଇଥିଲେ। ଅନ୍ୟ ଯେକୌଣସି ମନୁଷ୍ୟ ଭଳି ପ୍ରଭୁ ଯୀଶୁ ବୃଦ୍ଧି ପାଇବାକୁ ଲାଗିଲେ ଓ ଜ୍ଞାନରେ ଓ ଶରୀରରେ ଈଶ୍ୱରଙ୍କ ଓ ମନୁଷ୍ୟମାନଙ୍କ ଅନୁଗ୍ରହରେ ବୃଦ୍ଧି ପାଇଲେ। ଏବ୍ରି ତାର ପାଞ୍ଚ ପର୍ବ ଆଠ ପଦ ଅନୁଯାୟୀ ସେ ଦୁଃଖଭୋଗ ଦ୍ୱାରା ଆଜ୍ଞାବହତା ଶିକ୍ଷା କଲେ। ସେ ନିଶ୍ଚିତ ଭାବେ ଜୋସେଫଙ୍କ ବଢ଼େଇ କାମ କାର୍ଯ୍ୟରେ କଠିନ ପରିଶ୍ରମ କରିଥିବେ। ସେ ମାନବୀୟ ସୀମିତତାର ଅନୁଭୂତି ମଧ୍ୟ ଦେଇ ଯାଇଛନ୍ତି। ମନୁଷ୍ୟ ଯେପରି ପ୍ରଲୋଭନ ଓ ପରୀକ୍ଷାର ସମ୍ମୁଖୀନ ହୁଏ, ସେ ସେହିପରି ସମ୍ମୁଖୀନ ହୋଇଥିଲେ। ଅବିଚ୍ଛିନ୍ନ ପ୍ରାର୍ଥନା ଦ୍ୱାରା ସେ ପିତାଙ୍କ ଉପରେ ନିର୍ଭର କରି ଜୀବନଯାପନ କରୁଥିଲେ। ନୂତନ ନିୟମରେ 25ଟି ଶାସ୍ତ୍ରାଂଶ ଅଛି ଯାହା ପ୍ରକାଶ କରେ ଯୀଶୁ ପ୍ରାର୍ଥନା କରୁଥିଲେ। ସଦାବେଳେ ସେ ପିତାଙ୍କ ଉପରେ ଓ ପବିତ୍ରାତ୍ମାଙ୍କ ଉପରେ ନିର୍ଭର କରୁଥିଲେ। ସେ ଈଶ୍ୱରଙ୍କ ପ୍ରେରିତ ବ୍ୟକ୍ତି ଥିଲେ। ଯେତେବେଳେ ସେ ଗେତ୍ସେମାନି ଉଦ୍ୟାନରେ ପ୍ରାର୍ଥନା କରୁଥିଲେ, ସେ ଅତ୍ୟନ୍ତ ବ୍ୟାକୁଳ ହୋଇ ତାଙ୍କ ଶିଷ୍ୟମାନଙ୍କ ସହାନୁଭୂତି ଚାହୁଁଥିଲେ। ଅବଶ୍ୟ ପିତାଙ୍କ ନିକଟରେ ନିଜର ହୃଦୟ ଢାଳି ଦେଇଥିଲେ। ମନୁଷ୍ୟ ସ୍ୱଭାବର ସମସ୍ତ ସୀମିତତା ଥିଲେ ମଧ୍ୟ ସେ ପାପ ରହିତ ଥିଲେ। ଯୀଶୁ ଶାରୀରିକ ଭାବେ କ୍ଳାନ୍ତ ହେଉଥିଲେ। ପ୍ରଭୁ ଯୀଶୁଙ୍କ ସ୍ୱାଭାବିକ କ୍ଷୁଧା ଥିଲା ଓ ସେ କ୍ଷୁଧିତ ହେଉଥିଲେ। ସେ ତୃଷିତ ହେଉଥିଲେ। ସେ ସ୍ୱାଭାବିକ ଭାବେ ନିଦ୍ରା ଯାଉଥିଲେ। ସେ ସହାନୁଭୂତି ଦେଖାଇ ରୋଦନ କରିଥିଲେ। କୃଷ ଉପରେ କ୍ଳେଶଭୋଗ ପୂର୍ବରୁ ଜଣେ ଦୂତ ଗେତ୍ସେମାନିରେ ତାଙ୍କୁ ଶକ୍ତିଯୁକ୍ତ କରିଥିଲେ। ଜଣେ ମନୁଷ୍ୟ ଅତ୍ୟନ୍ତ ବ୍ୟାକୁଳ ହେଲେ ଯେପରି ଝାଳନାଳ ହୋଇଯାଏ, ଯୀଶୁ ମଧ୍ୟ ଏଦନ ଉଦ୍ୟାନରେ ଅତ୍ୟନ୍ତ ବ୍ୟାକୁଳ ହୋଇଥିଲେ। ତାଙ୍କର ଝାଳ ଘନ ରକ୍ତଟୋପା ପରି ଭୂମିରେ ପଡ଼ିଥିଲା। ପ୍ରଭୁ ଯୀଶୁଖ୍ରୀଷ୍ଟ ଜଣେ ମନୁଷ୍ୟ ଯେପରି ମୃତ୍ୟୁଭୋଗ କରେ, ସେହି ପ୍ରକାରେ ମୃତ୍ୟୁଭୋଗ କରିଥିଲେ। ଏଦନ ଉଦ୍ୟାନରେ ମନୁଷ୍ୟର ପତନ ପରେ ମନୁଷ୍ୟ ଉପରେ ମୃତ୍ୟୁ ଆସିଲା। ଯୀଶୁ ଯେତେବେଳେ ଆମର ପାପ ନିଜ ଉପରେ ବହନ କଲେ, ନିଜ ଶରୀରରେ କୃଷ ଉପରେ ବହନ କଲେ, ସେ ପାପର ବେତନ ମୃତ୍ୟୁ ଭୋଗିଲେ। ତାଙ୍କର ଦେହବନ୍ତ ହେବାର ପ୍ରଧାନ ଉଦ୍ଦେଶ୍ୟ ଥିଲା ମୃତ୍ୟୁଭୋଗ କରିବା ଓ ତତ୍ପରେ ପୁନରୁତ୍ଥିତ ହେବା। ଜଣେ ମନୁଷ୍ୟ ଦେହରେ କଣ୍ଟା ଫଡ଼ିଲେ, ତାକୁ ପ୍ରହାର କଲେ, ଯେପରି ଅନୁଭବ ହୁଏ, ପ୍ରଭୁ ଯୀଶୁ ନିଷ୍ପାପ ଥିବା ହେତୁ ଅଧିକ ଯନ୍ତ୍ରଣା ଅନୁଭବ କରିଛନ୍ତି। ତାଙ୍କ ଭଳି ନିର୍ଯାତନା ଆଉ କେହି ପାଇନାହାନ୍ତି। ସେ ଶରୀରର ପୀଡ଼ାରୁ ରକ୍ଷା ପାଇବା ପାଇଁ ଚେଷ୍ଟା ମଧ୍ୟ କରିନଥିଲେ, କାରଣ ଲେଖାଯାଏ, ଶରୀରର ପୀଡ଼ା ନ ଜାଣିବା ପାଇଁ ତାଙ୍କୁ ଯେଉଁ ଅମ୍ଳରସ ଦିଆଯାଇଥିଲା ତାହା ସେ ଗ୍ରହଣ କରିନଥିଲେ। ବର୍ଷାଘାତରେ ତାଙ୍କର ଶରୀରରୁ ଯେଉଁ ଜଳ ଓ ରକ୍ତ ବାହାରିଥିଲା ତାହା ପ୍ରମାଣ କରେ ସେ ସମ୍ପୂର୍ଣ୍ଣ ମନୁଷ୍ୟ ଭାବେ କ୍ରୁଶରେ ଆପଣା ପ୍ରାଣ ଦେଇଥିଲେ। ପ୍ରଭୁ ଯୀଶୁ ମୃତ୍ୟୁକୁ ଜୟ କରି ଉଠିଲେ ଓ ବର୍ତ୍ତମାନ ମଧ୍ୟ ସେ ଶରୀର ଯାହା ଜଗତରେ ଥିଲା ମାତ୍ର ବର୍ତ୍ତମାନ ଗୌରବାନ୍ୱିତ ଶରୀର ତାହା ତାଙ୍କର ଅଛି। ତାଙ୍କ ଶରୀରରେ କଣ୍ଟାର ଦାଗ ଅଛି, ଉର୍ଦ୍ଧ୍ୱରେ ସେ ବର୍ତ୍ତମାନ ସୁଦ୍ଧା ତାଙ୍କର ଗୌରବାନ୍ୱିତ ଅବସ୍ଥାରେ ମନୁଷ୍ୟ ଖ୍ରୀଷ୍ଟ ଯୀଶୁ ଅଛନ୍ତି। ବିନା ତର୍କରେ ଖ୍ରୀଷ୍ଟଙ୍କ ମାନବତ୍ୱ ଗ୍ରହଣଯୋଗ୍ୟ। ଈଶ୍ୱରଙ୍କ ଅନନ୍ତକାଳୀନ ପୁତ୍ର ମନୁଷ୍ୟପୁତ୍ର ଥିଲେ, ତାଙ୍କଠାରେ ଈଶ୍ୱରତ୍ୱ ଓ ମାନବତ୍ୱ ଏକସଙ୍ଗରେ ଥିଲା। ତାଙ୍କର ମାନବୀୟ ଜନ୍ମ, ବଂଶାବଳୀ, ନାମ, ଉପାଧି, ସୀମିତତା, କ୍ଳେଶ, ମୃତ୍ୟୁ ଓ ପୁନରୁତ୍ଥାନ ତାଙ୍କର ସମ୍ପୂର୍ଣ୍ଣ ମାନବତ୍ୱର ପ୍ରମାଣ ଦିଏ। ସେହି ସମାନ ମାନବ ଶରୀର ଗୌରବାନ୍ୱିତ ହୋଇଥିଲା ଓ ସେହି ସମାନ ଗୌରବାନ୍ୱିତ ଶରୀରରେ ସେ ଫେରିବେ। ପ୍ରଭୁ ଯୀଶୁଙ୍କ ସମ୍ପୂର୍ଣ୍ଣ ପାପରହିତ ମାନବତ୍ୱ ଥିଲା। ଖ୍ରୀଷ୍ଟ ଯୀଶୁଙ୍କୁ ଜଗତର ଉଦ୍ଧାରକର୍ତ୍ତା ହେବା ପାଇଁ ପାପରହିତ ହେବାକୁ ପଡ଼ିଥିଲା। ମାନବ ଶରୀର ଯେପରି ପରୀକ୍ଷା ପ୍ରଲୋଭନର ସମ୍ମୁଖୀନ ହୁଏ ସେ ମଧ୍ୟ ସେପରି ହୋଇଥିଲେ, ମାତ୍ର ପାପରହିତ ଥିଲେ। ଏହା ଆବଶ୍ୟକ ଥିଲା ଆପଣଙ୍କ ଓ ମୋର ଉଦ୍ଧାରକର୍ତ୍ତା ହେବା ପାଇଁ। ପାପୀ ମନୁଷ୍ୟକୁ ଉଦ୍ଧାର କରିବା ପାଇଁ ଉପଯୁକ୍ତ ପ୍ରାୟଶ୍ଚିତ ସାଧନ କରିବାର ଆବଶ୍ୟକ ଥିଲା। ଏହା ଈଶ୍ୱରଙ୍କ ବିନା କେହି ହେଲେ କରିପାରିବା ସମ୍ଭବ ନଥିଲା। ମାତ୍ର ଈଶ୍ୱର ସ୍ୱର୍ଗରେ ଥାଇ ଏହା କରିବା ଅସମ୍ଭବ ଥିଲା। ଯଦି ସେ କରିବେ ତେବେ ମଣିଷ ହେବାକୁ ହେବ, ଆଉ ପୁତ୍ର ପରମେଶ୍ୱର ଦେହ ଧାରଣ କରି ଏହା ସମ୍ଭବ କଲେ। କୁମାରୀ ଗର୍ଭରୁ ଜାତ ହୋଇ ସେ ମଣିଷ ହେଲେ। ପାପରହିତ ମଣିଷ ହିସାବରେ ଆପଣଙ୍କ ପାଇଁ ଓ ମୋ ପାଇଁ ପ୍ରାୟଶ୍ଚିତ ସାଧନ କଲେ। ପ୍ରଭୁ ଯୀଶୁ ଖ୍ରୀଷ୍ଟ ଆପଣଙ୍କର ସହବର୍ତ୍ତୀ ହୁଅନ୍ତୁ।
ପ୍ରଭୁ ଯୀଶୁ ତୁମେ ମୋତେ କେତେ ଯେ ଭଲ ପାଇଲ, ମୋ ପାପର ପଦାଘାତ ସବୁ ମୋ ଲାଗି ସହିଲ, ମୋ ଲାଗି ସହିଲ। ପ୍ରଭୁ ଯୀଶୁ ତୁମେ ମୋତେ ପରଗେ ଭୋଗୀ ମୃତ ପ୍ରାୟ ହେଲି, ମୁଁ କଟି ଆସିଛି ପରଗେ ଭୋଗୀ ମୃତ ପ୍ରାୟ ହେଲି, ମୁଁ କଟି ଆସିଛି ଆଶାହୀନ ହୋଇ ଥିଲି ଯେବେ ମୁଁ କଥା ଭାବିଲ, ଆଶାହୀନ ହୋଇଥିଲି ଯେବେ ମୁଁ ମୋ କଥା ଭାବିଲ।
ଆଶା କରୁ ପ୍ରସ୍ତୁତ ସନ୍ଦେଶରୁ ଆପଣ ନିଶ୍ଚୟ ଉପକାର ପାଇଛନ୍ତି। ଅଧିକ ଜାଣିବା ପାଇଁ ଆପଣ ଆମର ୱେବସାଇଟ୍ www.gbetministries.org ଲଗ୍ଇନ୍ କରିପାରିବେ। ପରମେଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ଆମେନ୍।